ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ବିଜେପିର ବରିଷ୍ଠ ନେତା ନରେନ୍ଦ୍ର ମୋଦି ଏନ୍ଡିଏ ସଂସଦୀୟ ଦଳର ନେତା ନିର୍ବାଚିତ। ଆସନ୍ତା 10 ବର୍ଷରେ ଭାରତବର୍ଷରେ ବିକାଶର ନୂଆ ଅଧ୍ୟାୟ ଲେଖାଯିବ କହିଲେ ଶ୍ରୀ ମୋଦି। କ୍ରମାଗତ ଅଷ୍ଟମ ଥର ଲାଗି ଅପରିବର୍ତ୍ତିତ ରହିଲା ରେପୋରେଟ୍। ମ୍ୟାମାରରେ ବୃଦ୍ଧି ପାଉଥିବା ସଂଘର୍ଷକୁ ନେଇ ଚିନ୍ତାବ୍ୟକ୍ତ କଲେ ଜାତିସଂଘ ମହାସଚିବ ଏବଂ ଆଇସିସି ପୁରୁଷ T20 ବିଶ୍ୱକପ୍ରେ ଆଜି ମୁହାଁମୁହିଁ ହେବେ କାନାଡା ଓ ଆୟାରଲାଣ୍ଡ। ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏ ସଂସଦୀୟ ଦଳ ବୈଠକରେ ବିଜେପିର ବରିଷ୍ଠ ନେତା ନରେନ୍ଦ୍ର ମୋଦିଙ୍କୁ ମେଣ୍ଟର ନେତା ଭାବେ ନିର୍ବାଚିତ କରାଯାଇଛି। ପୁରୁଣା ସଂସଦ ଭବନର କେନ୍ଦ୍ରୀୟ ହଲ୍ରେ ଅନୁଷ୍ଠିତ ବୈଠକରେ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଏନ୍ଡିଏ ସଂସଦୀୟ ଦଳର ନେତା ଭାବେ ନରେନ୍ଦ୍ର ମୋଦିଙ୍କ ନାମ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବକୁ କେନ୍ଦ୍ରମନ୍ତ୍ରୀ ଅମିତ ଶାହା, ନୀତିନ ଗଡ଼କରୀ, ତେଲୁଗୁଦେଶମ ପାର୍ଟି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ, ଜନତା ଦଳ ୟୁନାଇଟେଡ୍ ଅଧ୍ୟକ୍ଷ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ଏନ୍ଡିଏର ସମସ୍ତ ସହଯୋଗୀ ଦଳ ସମର୍ଥନ କରିଥିଲେ। ଶ୍ରୀ ମୋଦିଙ୍କ ନାମ ପ୍ରସ୍ତାବ ଦେଇ ବିଜେପିର ବରିଷ୍ଠ ନେତା ରାଜନାଥ ସିଂ କହିଛନ୍ତି ଯେ ଏହି ପଦ ପାଇଁ ସେ ସବୁଠାରୁ ଉପଯୁକ୍ତ ବ୍ୟକ୍ତି। ଏହି ଏନ୍ଡିଏ ମେଣ୍ଟ ବାଧ୍ୟବାଧକତାରେ ନୁହେଁ, ବରଂ ଏହା ଆମର ପ୍ରତିଶ୍ରତି ବୋଲି ସେ କହିଛନ୍ତି। ପ୍ରସ୍ତାବକୁ ସମର୍ଥନ କରି କେନ୍ଦ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଏନ୍ଡିଏ କେବଳ ମେଣ୍ଟ ଦଳମାନଙ୍କର ନୁହେଁ, ବରଂ 140 କୋଟି ଭାରତୀୟଙ୍କ ବିଶ୍ୱାସର ପ୍ରତୀକ। ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଭାରତକୁ ଏକ ସମୃଦ୍ଧ ମହାଶକ୍ତିରେ ପରିଣତ କରିବା ଲାଗି ଶ୍ରୀ ମୋଦି ସମ୍ପୂର୍ଣ୍ଣ ନିଷ୍ଠାର ସହ କାର୍ଯ୍ୟ କରିଛନ୍ତି ବୋଲି କହିଛନ୍ତି। ତେଲୁଗୁଦେଶମ ପାର୍ଟି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱରେ ଗତ 10 ବର୍ଷରେ ଏନ୍ଡିଏ ସରକାର ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବା ଫଳରେ ଦେଶରେ ଉଲ୍ଲେଖନୀୟ ପ୍ରଗତି ଓ ପରିବର୍ତ୍ତନ ଘଟିଛି। ଶ୍ରୀ ମୋଦିଙ୍କୁ ସମର୍ଥନ ଜଣାଇ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ଅଧ୍ୟକ୍ଷ ନୀତିଶ କୁମାର କହିଛନ୍ତି ଆମେ ସମସ୍ତେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏକାଠି କାମ କରିବାର ସୁଯୋଗ ପାଇଛୁ। ଏହି ଅବସରରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଲୋକସଭା ନିର୍ବାଚନ ସମେତ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ବିଜେପିକୁ ମିଳିଥିବା ସଫଳତା ପ୍ରଶଂସନୀୟ ବୋଲି କହିଛନ୍ତି। ଏନ୍ଡିଏ ସଂସଦୀୟ ଦଳର ନେତା ନିର୍ବାଚିତ ହେବା ପରେ ଶ୍ରୀ ମୋଦି ମେଣ୍ଟର ସହଯୋଗୀ ଦଳମାନଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଦେଶରେ ସବୁଠାରୁ ସଫଳ ମେଣ୍ଟ ଭାବରେ ଏନ୍ଡିଏ ଉଭା ହୋଇଛି। ଏନ୍ଡିଏ କଥା ଭାବିବା କ୍ଷଣି ସୁଶାସନ ବ୍ୟବସ୍ଥା ଆପଣା ଛାଏଁ ମନ ଭିତରକୁ ଆସିଯାଉଛି ବୋଲି ସେ କହିଛନ୍ତି। ଶ୍ରୀ ମୋଦି ଆସନ୍ତା 10 ବର୍ଷରେ ଭାରତବର୍ଷରେ ବିକାଶର ନୂଆ ଅଧ୍ୟାୟ ଲେଖାଯିବ ବୋଲି କହିଛନ୍ତି। ସଂସଦରେ ସମସ୍ତ ଦଳର ସାଂସଦ ତାଙ୍କ ପାଇଁ ସମାନ ଏବଂ ସେମାନଙ୍କ ମଧ୍ୟରେ କୌଣସି ଭେଦଭାବ ନାହିଁ ବୋଲି ଶ୍ରୀ ମୋଦି କହିଛନ୍ତି। ଓଡ଼ିଶା ସମ୍ପର୍କରେ ଶ୍ରୀ ମୋଦି କହିଛନ୍ତି ଆସନ୍ତା 25 ବର୍ଷ ପର୍ଯ୍ୟନ୍ତ ଦେଶର ବିକାଶ କ୍ଷେତ୍ରରେ ଓଡ଼ିଶା ପ୍ରମୁଖ ଭୂମିକା ଗ୍ରହଣ କରିବ। ଓଡ଼ିଶାର ଫଳାଫଳ ବିକଶିତ ଭାରତର ସ୍ୱପ୍ନକୁ ନୂଆ ଗତି ଦେବ ବୋଲି ଶ୍ରୀ ମୋଦି କହିଛନ୍ତି। ଆଜିର ଏହି ବୈଠକରେ ଶ୍ରୀ ମୋଦିଙ୍କ ସମେତ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ, ଅନୁରାଗ ସିଂ ଠାକୁର, ଏଲ୍ଜେପି ରାମବିଳାସ ଦଳର ମୁଖ୍ୟ ଚିରାଗ ପାଶ୍ୱାନ, ଏନ୍ସିପି ନେତା ଅଜିତ ପାୱାର, ଆର୍ଏଲ୍ଡି ମୁଖ୍ୟ ଜୟନ୍ତ ଚୌଧୁରୀ, ଜନସେନା ମୁଖ୍ୟ ପୱନ କଲ୍ୟାଣ, ଅପ୍ନା ଦଲ ଏସ୍ର ନେତ୍ରୀ ଅନୁପ୍ରିୟା ପଟେଲ, ଜେଡିଏସ୍ ନେତା ଏଚ୍ଡି କୁମାରସ୍ୱାମୀ ପ୍ରମୁଖ ଉପସ୍ଥିତ ଥିଲେ। ଜନତା ଦଳ ୟୁନାଇଟେଡ୍ର ଆଜି ନୂଆଦିଲ୍ଲୀରେ ସଂସଦୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଦଳର ଅଧ୍ୟକ୍ଷ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦଳୀୟ ସଦସ୍ୟ ଲଲନ ସିଂ, ସଞ୍ଜୟ କୁମାର ଝା, ଅଜୟ କୁମାର ମଣ୍ଡଳ, ବିଜୟଲକ୍ଷ୍ମୀ କୁଶୱାହା, କୌଶଳେନ୍ଦ୍ର କୁମାର, ରାମନାଥ ଠାକୁର, ଦେବେଶ ଚନ୍ଦ୍ର ଠାକୁର, ସୁନୀଲ କୁମାର, ଲଭଲି ଆନନ୍ଦ, ଗିରିଧାରୀ ଯାଦବ ଏବଂ ଅନିଲ ହେଗଡେ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ଆଜି ମଧ୍ୟ ନୂଆଦିଲ୍ଲୀରେ ଲୋକ ଜନଶକ୍ତି ରାମବିଳାସ ଦଳର ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିରାଗ ପାଶ୍ୱାନଙ୍କୁ ଦଳର ସଂସଦୀୟ କମିଟି ନେତା ଭାବେ ଚୟନ କରାଯାଇଛି। ରିଜର୍ଭ ବ୍ୟାଙ୍କ ରେପୋରେଟ୍ ଅପରିବର୍ତ୍ତିତ ରଖିଛି। ଆଜି ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା ପରେ ରେପୋରେଟ୍ ପୂର୍ବଭଳି 6.5% ରଖାଯାଇଛି। କ୍ରମାଗତ ଭାବେ ଅଷ୍ଟମ ଥର ଲାଗି ରିଜର୍ଭ ବ୍ୟାଙ୍କ ରେପୋରେଟ୍ରେ କୌଣସି ପରିବର୍ତ୍ତନ କରିନାହାନ୍ତି। ଏହାଛଡ଼ା ସ୍ଥାୟୀ ଜମା ସୁବିଧା ଦର 6.25% ଏବଂ ଋଣ ସୁବିଧା ଦର ତଥା ବ୍ୟାଙ୍କ ଦର 10.75% ରଖାଯାଇଛି। ମୁଦ୍ରାନୀତି ସମୀକ୍ଷା କରୁଥିବା କମିଟି ଚଳିତ ଥର 2 ଜଣ ବଦଳରେ 4 ଜଣଙ୍କ ମତରେ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। କମିଟି ପକ୍ଷରୁ ଆର୍ଥିକ ବିକାଶକୁ ଗତିଶୀଳ କରିବା ଏବଂ ମୁଦ୍ରାସ୍କୀତିକୁ ସୀମିତ ରଖିବା ଉପରେ ଜୋର୍ ଦିଆଯାଇଛି। ଏହି ବୈଠକ ଜୁନ୍ 5ରୁ ଆରମ୍ଭ ହୋଇଥିଲା। ବୈଠକ ପରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ମୁଦ୍ରାସ୍କୀତି ଏବଂ ଆର୍ଥିକ ବୃଦ୍ଧି ମଧ୍ୟରେ ସନ୍ତୁଳନ ଅନୁକୂଳ ରହିଛି। ସେ କହିଛନ୍ତି ମୁଦ୍ରାନୀତି ଅନୁଯାୟୀ ମୁଦ୍ରାସ୍କୀତି 4% ମଧ୍ୟରେ ରଖାଯାଇଛି। ଆସନ୍ତା ମୌସୁମୀ ଋତୁରେ ଖାଦ୍ୟ ମୁଦ୍ରାସ୍କୀତି ଉପରେ କମିଟି ନଜର ରଖିଥିବା ସେ କହିଛନ୍ତି। ଚଳିତ ଆର୍ଥିକ ବର୍ଷ ପାଇଁ ବିକାଶ ଦର 7%ରୁ 7.2% କରାଯାଇଥିବା ସେ କହିଛନ୍ତି। ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରସ୍ ମ୍ୟାମାରରେ ବୃଦ୍ଧି ପାଉଥିବା ସଂଘର୍ଷକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। ଜାତିସଂଘ ମହାସଚିବଙ୍କ ମୁଖପାତ୍ର ଷ୍ଟିଫେନ୍ ଦୁଜାରିକ୍ କହିଛନ୍ତି ମ୍ୟାମାରରେ ବୃଦ୍ଧି ପାଉଥିବା ହିଂସାତ୍ମକ ଘଟଣାକୁ ନେଇ ଜାତିସଂଘ ଉଦ୍ବେଗ ପ୍ରକାଶ କରିଛି। ମ୍ୟାମାର ସେନାର ଆକ୍ରମଣ ଯୋଗୁଁ ବିଭିନ୍ନ ଅଞ୍ଚଳରେ ଅନେକ ନାଗରିକଙ୍କ ମୃତ୍ୟୁ ପରେ ଜାତିସଂଘ ପକ୍ଷରୁ ଏଭଳି କୁହାଯାଇଛି। 2021ରେ ଶାସନଭାର ଅକ୍ତିଆର କରିବା ପରେ ମ୍ୟାମାର ସେନା ଦେଶ ଭିତରେ ନିୟନ୍ତ୍ରଣ ହାସଲ କରିବା ଲାଗି ନିରନ୍ତର ପ୍ରୟାସ କରୁଛି। ଶ୍ରୀ ଗୁଟେରସ୍ ମାନବାଧିକାର ଉଲ୍ଲଙ୍ଘନ ଏବଂ ଅଚାନକ ଆକ୍ରମଣ ଘଟଣାରେ ସାଧାରଣ ନାଗରିକଙ୍କୁ ସୁରକ୍ଷା ଯୋଗାଇଦେବା ଲାଗି ତୁରନ୍ତ ପଦକ୍ଷେପ ଗ୍ରହଣ ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଏଭଳି ଘଟଣା ପାଇଁ ଦାୟୀ ବ୍ୟକ୍ତି କିମ୍ବା ସଂଗଠନ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ଆଇଏମ୍ଏଫ୍ ଶ୍ରୀଲଙ୍କାରେ ହେଉଥିବା ଆର୍ଥିକ ବିକାଶ ଦୃଷ୍ଟିରୁ ଦେଶର ଋଣ ସମସ୍ୟାର ଶୀଘ୍ର ସମାଧାନ ନେଇ ବିଶ୍ୱାସ ବ୍ୟକ୍ତ କରିଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀଲଙ୍କାର ଅର୍ଥରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଶ୍ରୀଲଙ୍କାରେ ଅର୍ଥବ୍ୟବସ୍ଥାରେ ଦ୍ରୁତ ବିକାଶ ଘଟୁଥିବାରୁ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ବିଦେଶୀ ଋଣଦାତା ଏବଂ ଅନ୍ୟ ଋଣଦାତାଙ୍କ ସହ ବୁଝାମଣା ଲାଗି ପ୍ରତିଶ୍ରତି ଦେଇଛି। ସେ କହିଛନ୍ତି ଘରୋଇ ଋଣ ପରିଚାଳନା କ୍ଷେତ୍ରରେ ଦେଶ ଅନେକାଂଶରେ ସଫଳତା ହାସଲ କରୁଛି। ଲୋକସଭା ସଚିବାଳୟ ସଂସଦ ଭବନ ପରିସରରେ ପ୍ରେରଣାସ୍ଥଳର ବିକାଶ କରୁଛି। ଏହି ପ୍ରେରଣାସ୍ଥଳରେ ଦେଶର ମହାନ ସ୍ୱାଧୀନତା ସଂଗ୍ରାମୀ ଏବଂ ନେତାମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଉଛି। ପୂର୍ବରୁ ସଂସଦ ଭବନର ବିଭିନ୍ନ ସ୍ଥାନରେ ସ୍ୱାଧୀନତା ସଂଗ୍ରାମୀ ଓ ନେତାମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିବା ବେଳେ ଏବେ ସମସ୍ତ ପ୍ରତିମୂର୍ତ୍ତି ଗୋଟିଏ ସ୍ଥାନରେ ରଖାଯାଉଛି, ଫଳରେ ସଂସଦ ପରିସରକୁ ଆସୁଥିବା ପର୍ଯ୍ୟଟକମାନେ ଗୋଟିଏ ସ୍ଥାନରେ ସହଜରେ ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ଦେଖିପାରିବେ, ଶ୍ରଦ୍ଧାସୁମନ ଅର୍ପଣ କରିପାରିବେ ଏବଂ ସେମାନଙ୍କ ଜୀବନ ଓ ଦର୍ଶନରୁ ପ୍ରେରଣା ପାଇପାରିବେ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଚଳିତ ବର୍ଷ ନିଟ୍ ୟୁଜି ପରୀକ୍ଷାରେ କଟ୍ ଅଫ୍ ମାର୍କ ବୃଦ୍ଧି ପାଇବା ନେଇ ସ୍ୱଷ୍ଟୀକରଣ ଦେଇଛି। ସଂସ୍ଥା କହିଛି ଚଳିତ ବର୍ଷ ପରୀକ୍ଷାରେ ଭାଗ ନେଇଥିବା ଛାତ୍ରଛାତ୍ରୀମାନେ ଉଚ୍ଚମାନର ପ୍ରଦର୍ଶନ କରିଛନ୍ତି। ଏହି ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀମାନଙ୍କ କଟ୍ ଅଫ୍ ମାର୍କକୁ ନେଇ ସନ୍ଦେହ ପ୍ରକାଶ ପାଇବା ପରେ ସଂସ୍ଥା ପକ୍ଷରୁ ଏହା କୁହାଯାଇଛି। ସଂସ୍ଥା କହିଛି ଏନ୍ସିଇଆର୍ଟି ଦ୍ୱାରା ପାଠ୍ୟପୁସ୍ତକଗୁଡ଼ିକର ପୁରୁଣା ଏବଂ ନୂଆ ସଂସ୍କରଣ ମଧ୍ୟରେ ପ୍ରଭେଦ ଥିବାରୁ ବିଷୟ ବିଶେଷଜ୍ଞମାନେ ଗୋଟିଏ ବିକଳ୍ପ ବଦଳରେ ଦୁଇଟି ବିକଳ୍ପକୁ ଉତ୍ତର ଭାବରେ ଗ୍ରହଣ କରିଛନ୍ତି। ଏନ୍ଟିଏ କହିଛି ଯେଉଁ 67 ଜଣ ଛାତ୍ରଛାତ୍ରୀଙ୍କୁ 100% ମାର୍କ ମିଳିଛି ସେମାନଙ୍କ ମଧ୍ୟରୁ 44 ଜଣଙ୍କୁ ଭୌତିକ ବିଜ୍ଞାନରେ ଗୋଟିଏ ବିକଳ୍ପ ସଂଶୋଧନ ଲାଗି 1 ମାର୍କ ମିଳିଛି। ଏନେଇ ଗଠିତ ଯାଞ୍ଚ କମିଟି 2 ବିକଳ୍ପ ସମସ୍ୟାର ସମାଧାନ କରି କହିଛି ଛାତ୍ରଛାତ୍ରୀମାନେ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଥିବା ବେଳେ ପ୍ରଶ୍ନର ଉତ୍ତରଗୁଡ଼ିକ ଲାଗି ଅଧିକ ସମୟ ଖର୍ଚ୍ଚ କରିଛନ୍ତି। ବିଗତ 10 ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ଅନେକ ପଦକ୍ଷେପ ଗ୍ରହଣ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। କ୍ୟୁଏସ୍ ବିଶ୍ୱ ୟୁନିଭର୍ସିଟି ର୍ୟାଙ୍କିଙ୍ଗ୍ରେ G20 ଦେଶମାନଙ୍କ ମଧ୍ୟରେ ଭାରତ ଆଗରେ ରହିଥିବା ସେ କହିଛନ୍ତି। 2015ରେ 11 ବିଶ୍ୱବିଦ୍ୟାଳୟ ଥିବାବେଳେ ଏବେ ଭାରତରେ ବିଶ୍ୱବିଦ୍ୟାଳୟ ସଂଖ୍ୟା 46 ବୃଦ୍ଧି ପାଇବା ସହ ର୍ୟାଙ୍କିଙ୍ଗ୍ରେ 318% ବୃଦ୍ଧି ଘଟିଥିବା ସେ କହିଛନ୍ତି। ଭାରତ ଏବଂ କୁଏତ ମଧ୍ୟରେ କୋଲକାତାର ସଲ୍ଟ ଲେକ୍ରେ ଗତକାଲି ଅନୁଷ୍ଠିତ ଫୁଟବଲ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଛି। ଏହି ମ୍ୟାଚ୍ରେ ଦେଶ ପାଇଁ ଫୁଟବଲ ଖେଳାଳି ସୁନୀଲ ଛେତ୍ରୀ ତାଙ୍କର ଶେଷ ମ୍ୟାଚ୍ ଖେଳିଥିଲେ। ଏହି ମ୍ୟାଚ୍ ଡ୍ର ରହିବା ପରେ ଫିଫା ବିଶ୍ୱକପ୍ର ତୃତୀୟ ପର୍ଯ୍ୟାୟ କ୍ୱାଲିଫାୟର୍ରେ ପହଞ୍ଚିବା ପାଇଁ ଭାରତ ଯୋଗ୍ୟତା ହାସଲ କରିପାରିନାହିଁ। ର୍ୟାଙ୍କିଙ୍ଗ୍ ତାଲିକାରେ 5 ଅଙ୍କ ସହିତ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। କୁଏତ ଏବଂ ଆଫଗାନିସ୍ତାନକୁ 4 ଅଙ୍କ ଲେଖାଏଁ ମିଳିଛି। ଆଇସିସି ପୁରୁଷ T20 ବିଶ୍ୱକପ୍ରେ ଗତକାଲି ଆୟୋଜକ ଆମେରିକା ପାକିସ୍ତାନକୁ ସୁପର ଓଭରରେ 5 ରନ୍ରେ ପରାସ୍ତ କରିଛି। ଗତକାଲି ଦଲାସର ଗ୍ରାଣ୍ଡ ପେରି ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ପାକିସ୍ତାନ ନିର୍ଦ୍ଧାରିତ 20 ଓଭରରେ 3 ୱିକେଟ୍ ବିନିମୟରେ 169 ରନ୍ ସ୍କୋର କରିବା ପରେ ଉଭୟ ଦଳ ସମାନ ସ୍ଥିତିରେ ପହଞ୍ଚିଥିଲେ। ସେହିଭଳି ଦ୍ୱିତୀୟ ମ୍ୟାଚ୍ରେ ବାର୍ବାଡୋଜ୍ର ବ୍ରିଜ୍ଟାଉନ୍ସ୍ଥିତ କ୍ୟାସିଂଟନ୍ ଓଭାଲେ ଅନୁଷ୍ଠିତ ମ୍ୟାଚ୍ରେ ସ୍କଟ୍ଲ୍ୟାଣ୍ଡ ନାମିବିଆକୁ 5 ୱିକେଟ୍ରେ ପରାସ୍ତ କରିଥିଲା। ଆଜି ସନ୍ଧ୍ୟାରେ ନ୍ୟୁୟର୍କର ନାସାଉ କାଉଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମରେ କାନାଡ଼ା ଓ ଆୟାର୍ଲ୍ୟାଣ୍ଡ ମଧ୍ୟରେ ମୁକାବିଲା ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ବିଜେପିର ବରିଷ୍ଠ ନେତା ନରେନ୍ଦ୍ର ମୋଦି ଏନ୍ଡିଏ ସଂସଦୀୟ ଦଳର ନେତା ନିର୍ବାଚିତ। ଆସନ୍ତା 10 ବର୍ଷରେ ଭାରତବର୍ଷରେ ବିକାଶର ନୂଆ ଅଧ୍ୟାୟ ଲେଖାଯିବ କହିଲେ ଶ୍ରୀ ମୋଦି। କ୍ରମାଗତ ଅଷ୍ଟମ ଥର ଲାଗି ଅପରିବର୍ତ୍ତିତ ରହିଲା ରେପୋ ରେଟ୍ ଏବଂ ଆଇସିସି ପୁରୁଷ ଟି ଟ୍ୱେଣ୍ଟି ବିଶ୍ୱକପ୍ରେ ଆଜି ମୁହାଁମୁହିଁ ହେବେ କାନାଡ଼ା ଓ ଆୟାରଲାଣ୍ଡ।